ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ଓଡ଼ିଶା ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସମୀକ୍ଷା କରିଛନ୍ତି। ପ୍ରକଳ୍ପ ପାଇଁ ମୋଟ 5,929 କୋଟି ଟଙ୍କା ବ୍ୟୟକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଓଡ଼ିଶା ପାଇଁ ଏକ ଐତିହାସିକ ପ୍ରକଳ୍ପ। ଏହା କାର୍ଯ୍ୟକାରୀ ହେବା ସହ ଭୁବନେଶ୍ୱର ଦେଶର ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ପରିଗଣିତ ହେବ। ଏହା ସହରର ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ସହ ଆର୍ଥିକ ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଥିବାବେଳେ କାର୍ଯ୍ୟାରମ୍ଭ ହେବାର 4 ବର୍ଷ ମଧ୍ୟରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ବଜେଟ୍ରେ ମଧ୍ୟ ପ୍ରକଳ୍ପ ପାଇଁ 210 କୋଟି ଟଙ୍କା ପ୍ରଦାନ କରାଯାଇଛି। 5G ଉପକ୍ରମ ଅନୁଯାୟୀ ଏହାର କାର୍ଯ୍ୟାନ୍ୱୟନ ହେବ। ମୁଖ୍ୟମନ୍ତ୍ରୀ ଆସନ୍ତା ନୂଆବର୍ଷରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଏହି ମେଟ୍ରୋ ରେଳ ପ୍ରକଳ୍ପ ତ୍ରିଶୁଳିଆଠାରୁ ଭୁବନେଶ୍ୱର ଏୟାରପୋର୍ଟ ପର୍ଯ୍ୟନ୍ତ ନିର୍ମାଣ କରାଯିବ। ମୋଟ 20 ଷ୍ଟେସନ ମଧ୍ୟରେ ଏହା ଚଳାଚଳ କରିବ। ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନଠାରେ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ପରିଷଦର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରି ପ୍ୟାକେଜ୍ ଓ ଲେବୁଲ୍ ଫର୍ମରେ ବିକ୍ରି ହେଉଥିବା ମିଲେଟ୍ ଭିତ୍ତିକ ଅଟା ଉପରେ 5% ଜିଏସ୍ଟି ଲାଗୁ ହୋଇଛି। ସେହିଭଳି ତରଳ ଗୁଡ଼ ଉପରୁ ଜିଏସ୍ଟି 28%ରୁ 5% ହ୍ରାସ କରାଯାଇଛି। ଏହି ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ମିଲେଟ୍ ଭିତ୍ତିକ ଉତ୍ପାଦ ଉପରେ ଜିଏସ୍ଟି ହ୍ରାସ ପାଇଁ ଦାବି ଉପସ୍ଥାପିତ କରିଥିବା ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଛତୁ କନ୍କ୍ଲେଭ୍ 2023 ଉଦ୍ଘାଟିତ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଛନ୍ତି, ଛତୁ ଚାଷ ପରି ଅର୍ଥକାରୀ ଫସଲ ଚାଷୀର ଆୟ ବୃଦ୍ଧିରେ ସହାୟକ ହୋଇଥାଏ। ଜୈବ ବିବିଧତା ଦୃଷ୍ଟିରୁ ଛତୁ ଚାଷ ପାଇଁ ରାଜ୍ୟରେ ବ୍ୟାପକ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ସୂଚନା ଅନୁସାରେ ରାଜ୍ୟ ସରକାର ଛତୁ ଚାଷକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଛତୁ ମିଶନ ଆରମ୍ଭ କରିଛନ୍ତି। ଏଥିପାଇଁ 2022-23ରୁ 2026-27 ଆର୍ଥିକ ବର୍ଷ ପର୍ଯ୍ୟନ୍ତ 328,88,00,000 ଟଙ୍କା ବ୍ୟୟବରାଦ କରାଯାଇଛି। ସିକିମ୍ର ବନ୍ୟାରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ସରୋଜ ଦାସଙ୍କ ଶେଷକୃତ୍ୟ ତାଙ୍କ ପୈତୃକ ଗ୍ରାମ ଢେଙ୍କାନାଳ ଜିଲ୍ଲାର କେନ୍ଦୁଢିପଠାରେ ସମ୍ପନ୍ନ ହୋଇଛି। ଗତକାଲି ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେଠାରେ ସେ ସରୋଜଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦୁଢିପ ଗାଁକୁ ନିଆଯାଇଥିଲା ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଶିମିଳିପାଳ ଅଭୟାରଣ୍ୟ ଆସନ୍ତା 14 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି। ପୂର୍ବପରି ଦୈନିକ 35 ଗାଡ଼ି ଯଶୀପୁର ଓ 25 ଗାଡ଼ି ପିଠାବଟା ଦେଇ ପ୍ରବେଶ କରିପାରିବ। ଏହି 2 ତନଖି ଫାଟକରେ ସକାଳ 9:00-6:00 ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଅନୁମତିପତ୍ର ପାଇପାରିବେ। କଟକରେ ଆଜି ଅନ୍ତିମ ପର୍ଯ୍ୟାୟ ଗଣେଶ ଭସାଣ ଉତ୍ସବ ଅନୁଷ୍ଠିତ ହେବ। 221ରୁ ଉର୍ଦ୍ଧ୍ୱ ପ୍ରତିମା ବିସର୍ଜିତ ହେବା ପାଇଁ ସମ୍ପୃକ୍ତ କ୍ଲବ ଓ କମିଟିଗୁଡ଼ିକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ଏଥିଲାଗି ସିଏମ୍ସି ପକ୍ଷରୁ 15 ସ୍ଥାନରେ କୃତ୍ରିମ ଜଳାଶୟ କରାଯାଇଛି। ଭସାଣ ସମୟରେ ସହରରେ 25 ପ୍ଲାଟୁନ୍ ଫୋର୍ସ ସମେତ 150ରୁ ଅଧିକ ଅଧିକାରୀ ମୁତୟନ ରହିବେ ବୋଲି କମିଶନର ପୁଲିସ ପକ୍ଷରୁ କୁହାଯାଇଛି। ଶବ୍ଦ ପ୍ରଦୂଷଣ ରୋକିବାକୁ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହିତ ରାତି 10:00 ସମସ୍ତ ବାଜା ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ଚୀନ୍ର ହ୍ୟାଙ୍ଗଝୋଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତ ମୋଟ 107 ପଦକ ସହ ଅଭିଯାନ ଶେଷ କରିଛି। ଭାରତ ଏହାର ଶ୍ରେଷ୍ଠ ପ୍ରଦର୍ଶନ ସହ 28 ସ୍ୱର୍ଣ୍ଣ, 38 ରୌପ୍ୟ ଓ 41 କାଂସ୍ୟ ପଦକ ହାସଲ କରି ତାଲିକାର ଚତୁର୍ଥ ସ୍ଥାନରେ ରହିଥିଲା। ଦେଶର ଏହି ସଫଳତା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତା 10 ଦିନ ଏସୀୟ କ୍ରୀଡ଼ାରେ ଭାଗ ନେଇଥିବା ଖେଳାଳିମାନଙ୍କୁ ଆତିଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏସୀୟ କ୍ରୀଡ଼ାରେ ପୁରୁଷ ହକିରେ ସ୍ୱର୍ଣ୍ଣପଦକ ଜିତିଥିବା ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଦଳରେ ସାମିଲ ହୋଇଥିବା ଓଡ଼ିଆ ଖେଳାଳି ଅମିତ ରୋହିତ ଦାସଙ୍କ ପାଇଁ 1.5 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ସେହିଭଳି ବ୍ରୋଞ୍ଜ ପଦକ ଜିତିଥିବା ମହିଳା ହକି ଦଳର ପ୍ରତ୍ୟେକ ସଦସ୍ୟ ଓ ସହାୟକ କର୍ମଚାରୀମାନଙ୍କ ପାଇଁ 3,00,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସୀୟ କ୍ରୀଡ଼ାର ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିବା କିଶୋର ଜେନାଙ୍କ ପାଇଁ 1.5 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।